ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆସାମର ନାମରୂପରେ 12,000 କୋଟି ଟଙ୍କାର ଆମୋନିଆ ୟୁରିଆ ସାର ପ୍ରକଳ୍ପର ଆଜି ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଗୁଣବତ୍ତା ସମ୍ପନ୍ନ ପ୍ରଶାସନ ଓ ପ୍ରତିଷ୍ଠାନ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବେ କହିଲେ ଉପରାଷ୍ଟ୍ରପତି। ବିକଶିତ ଭାରତ ଜି ରାମଜୀ ବିଲ୍ କୃଷି ଓ କୃଷକଙ୍କ ସମେତ ଗ୍ରାମୀଣ ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି କେନ୍ଦ୍ର କୃଷିମନ୍ତ୍ରୀଙ୍କ ଦୃଢ଼ୋକ୍ତି। ବିଶ୍ୱରେ ସୁସ୍ଥତା, ଶାନ୍ତି ଓ ଉତ୍ତମ ମାନସିକତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଦ୍ୱିତୀୟ ବିଶ୍ୱ ଧ୍ୟାନ ଦିବସ ଏବଂ 19 ବର୍ଷରୁ କମ୍ ପୁରୁଷ ଏସିଆ କପ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍। ଆସାମର ନାମରୂପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 12,000 କୋଟି ଟଙ୍କାର ଆମୋନିଆ ୟୁରିଆ ସାର ପ୍ରକଳ୍ପର ଶିଳାନ୍ୟାସ କରିବେ। ସେଠାରେ ଏକ ଜନସମାବେଶକୁ ସେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଆସାମ ଗସ୍ତର ଆଜି ଦ୍ୱିତୀୟ ଦିନରେ ଶ୍ରୀ ମୋଦି ବ୍ରହ୍ମପୁତ୍ର ନଦୀରେ ଏକ କ୍ରୁଜ୍ ଜାହାଜର ଯାତ୍ରା କରିବା ସମୟରେ ପରୀକ୍ଷା ପେ ଚର୍ଚ୍ଚାରେ ଭାଗ ନେଇଥିବା 25 ଜଣ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ। ପରେ ପ୍ରଧାନମନ୍ତ୍ରୀ ପଶ୍ଚିମ ବୋରାଗାଓଁରେ ଆସାମ ଆନ୍ଦୋଳନରେ ଶହୀଦ ହୋଇଥିବା 860 ଜଣ ଯବାନଙ୍କ ସ୍କୃତିରେ ନିର୍ମିତ ଶହୀଦ ସ୍ମାରକ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ପ୍ରଧାନମନ୍ତ୍ରୀ ଆସାମ ଗସ୍ତର ପ୍ରଥମ ଦିନରେ ଗୌହାଟୀଠାରେ ଗୋପୀନାଥ ବୋଡଲୋଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ଅତ୍ୟାଧୁନିକ ବାଉଁଶ ଅର୍କିଡ୍ ଟର୍ମିନାଲ କୋଠାର ଉଦ୍ଘାଟନ କରିଥିଲେ। ସେଠାରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ବୋଡଲୋଇଙ୍କର 80 ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ସମ୍ପୃକ୍ତ ବିମାନ ବନ୍ଦରର ନୂଆ ଟର୍ମିନାଲ 1.4 ଲକ୍ଷ ବର୍ଗମିଟର ଅଞ୍ଚଳରେ ନିର୍ମିତ ହୋଇଥିବାବେଳେ ଏହା ବାର୍ଷିକ 1,30,00,000 ଯାତ୍ରୀ ପରିଚାଳନା କରିବାର ଦକ୍ଷତା ରଖିଛି। ସେଠାରେ ଏକ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ କେନ୍ଦ୍ର ସରକାର ଆସାମର ବିକାଶ ଲାଗି ପ୍ରତିବଦ୍ଧ ଅଛନ୍ତି। ସେ କହିଥିଲେ ଗତ 11 ବର୍ଷରେ ଆସାମରେ ଅନେକଗୁଡ଼ିଏ ବୃହତ ଐତିହାସିକ ପ୍ରକଳ୍ପ ନିର୍ମାଣ କରାଯାଇଛି।
ମୋଦି କେ ଲିଏ ଆସାମ କା ବିକାଶ ୟେ ଜରୁରତ ବି ହୈ ଜିମ୍ମେଦାରୀ ବି ହୈ ଔର ଇସକୀ ଜବାବଦେହୀ ବି ହୈ ଔର ଇସଲିଏ ସାଥିଓ ବିତେ 11 ବର୍ଷୋ ମେ ଆସାମ ଔର ନର୍ଥ ଇଷ୍ଟ କେ ଲିଏ ଲକ୍ଷୋଁ କରୋଡ଼ ରୁପିଓ କି ବିକାଶ ପରିଯୋଜନା ଶୁରୁ ହୁଇ ହୈ ଆଜ ଆସାମ ଆଗେ ବି ବଢ଼ ରହା ହୈ ଔର ନୟେ କୀର୍ତ୍ତିମାନ ବି ଗଢ଼ ରହା ହୈ।
ପ୍ରଶାସନିକ ସେବା କ୍ଷେତ୍ରରେ ଗୁଣବତ୍ତା 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି। ହାଇଦ୍ରାବାଦରେ ଅନୁଷ୍ଠିତ ଦୁଇଦିନିଆ ରାଜ୍ୟ ଲୋକସେବା ଆୟୋଗ ଅଧ୍ୟକ୍ଷମାନଙ୍କ ସମ୍ମିଳନୀର ଉଦ୍ଯାପନୀ ଦିବସରେ ଅଧ୍ୟକ୍ଷତା କରି ଉପରାଷ୍ଟ୍ରପତି କହିଛନ୍ତି ଦେଶ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଆଡ଼କୁ ଅଗ୍ରସର ହେଉଥିବାବେଳେ ଗୁଣବତ୍ତା ସମ୍ପନ୍ନ ପ୍ରଶାସନ ଏବଂ ସମ୍ପୃକ୍ତ ଅନୁଷ୍ଠାନଗୁଡ଼ିକୁ ଚଳାଉଥିବା ବ୍ୟକ୍ତିବିଶେଷଙ୍କ ଭୂମିକା ଗୁରୁତ୍ୱ ବହନ କରୁଛି। ପ୍ରତିଭା ସେତୁର ଉଦାହରଣ ଦେଇ ଉପରାଷ୍ଟ୍ରପତି କହିଛନ୍ତି ସଠିକ୍ ବ୍ୟକ୍ତିଙ୍କୁ ସଠିକ୍ ଭୂମିକାରେ ନିୟୋଜିତ କରିବା ଲାଗି ଏହି ବ୍ୟବସ୍ଥା ଫଳପ୍ରଦ ସାବ୍ୟସ୍ତ ହୋଇଛି। ସମ୍ମିଳନୀରେ ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ଏମ୍ ଭଟ୍ଟି ବିକ୍ରମାର୍କା ବାର୍ଷିକ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ଏକ କ୍ୟାଲେଣ୍ଡର ପ୍ରସ୍ତୁତି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଜି ସକାଳେ ଉପରାଷ୍ଟ୍ରପତି ନନ୍ଦିଗାମର କାହ୍ନାଶାନ୍ତି ବନମର ହାର୍ଟଫୁଲନେସ୍ ଗ୍ଲୋବାଲ୍ ମୁଖ୍ୟାଳୟରେ ବିଶ୍ୱ ଧ୍ୟାନ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ପରେ ଅଟଳ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଯୋଗଦେବା ପାଇଁ ଉପରାଷ୍ଟ୍ରପତି ମଧ୍ୟପ୍ରଦେଶର ଇନ୍ଦୋର ଗସ୍ତ କରିବେ। ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ସମସ୍ତ ସାମ୍ବିଧାନିକ ପ୍ରତିଷ୍ଠାନ ଜନସାଧାରଣଙ୍କୁ ସେମାନଙ୍କୁ ନିଜ ଭାଷାରେ ନ୍ୟାୟାଳୟର ନିର୍ଦ୍ଦେଶଗୁଡ଼ିକୁ ଉପଲବ୍ଧ କରାଇବା ପାଇଁ କାର୍ଯ୍ୟ କରିବା ଆବଶ୍ୟକ। ଗତକାଲି ଉତ୍ତରପ୍ରଦେଶରେ ଆୟୋଜିତ ହିନ୍ଦୀ ସେବା ନିଧି ଟ୍ରଷ୍ଟର 33ତମ ବାର୍ଷିକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ଅବସରରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ଭାଷା ସହ ଜଡ଼ିତ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସାରା ଦେଶରେ ଏହା ଲାଗୁ କରାଯିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ସାମ୍ବିଧାନିକ ଏବଂ ଆଇନଗତ ବ୍ୟବସ୍ଥା ଅନୁଯାୟୀ ଭାଷାଗତ ବ୍ୟବଧାନକୁ ପୂରଣ କରିବା ଲାଗି ବହୁ ପୂର୍ବରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ ରାୟକୁ 16 ଭାଷାରେ ଅନୁବାଦ କରିବା ଆରମ୍ଭ ହୋଇଛି ଏବଂ ଦେଶର ଯେକୌଣସି ନାଗରିକ ସେମାନଙ୍କ ରାଜ୍ୟର ଭାଷାରେ ଏହାର ଅନୁବାଦିତ କପି ପଢ଼ିପାରିବେ। ବିକଶିତ ଭାରତ ଜି ରାମଜୀ ବିଲ୍ ଚାଷୀ ଏବଂ ଚାଷ ଉପରେ ନିର୍ଭରଶୀଳ ଲୋକଙ୍କୁ କେବଳ ସୁଫଳ ପ୍ରଦାନ କରିବ ନାହିଁ ବରଂ ବିଭିନ୍ନ ଦୃଷ୍ଟିକୋଣରୁ ଗ୍ରାମୀଣ ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଚୌଧୁରୀ ଚରଣ ସିଂ ପୁରସ୍କାର 2025 ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଆସନ୍ତା 2026-27 ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରସ୍ତୁତିରେ କୃଷିକ୍ଷେତ୍ର ପାଇଁ ଏକ ନିରନ୍ତର ବ୍ୟବସ୍ଥା ଗଠନ ଲକ୍ଷ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଆହ୍ୱାନ କରାଯାଇଛି। ସରକାରୀ ଯୋଜନାଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ଚାଷୀ, ବିଶେଷଜ୍ଞ ଏବଂ କୃଷି ବୈଜ୍ଞାନିକଙ୍କ ସମନ୍ୱୟ ମାଧ୍ୟମରେ ଚିନ୍ତନ ଶିବିର ଆୟୋଜନ ଉପରେ ମଧ୍ୟ ମନ୍ତ୍ରୀ ଶ୍ରୀ ଚୌହାନ ଆଲୋକପାତ କରିଛନ୍ତି।
और इस बिल में हमने प्रावधान किया 100 दिन नहीं 125 दिन रोजगार की गारंटी। लेकिन कितना पैसा खर्च होता है मनरेगा में? पिछले साल का बजट था 88,000 करोड़ रुपया, इसके पहले 1,00,000 करोड़ तक चला जाता है, एक बार 1,11,000 करोड़ गया। क्या इतनी बड़ी विशाल धनराशि से गांव के विकास का काम नहीं होना चाहिए? क्या केवल यहाँ की मिट्टी खोद के वहां डाल दो और मनरेगा हो गई? पैसा भ्रष्टाचार की बलि चढ़ जाए, मनरेगा हो गई? इसमें प्रावधान किया कि मजदूरी भी देंगे, 100 दिन नहीं 125 दिन देंगे, लेकिन उससे गांव की तस्वीर भी बदल के मानेंगे, विकास के काम गांव में होंगे।
କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ହ୍ୱାଟ୍ସଆପ୍ ଆକାଉଣ୍ଟ ହାଇଜ୍ୟାକ୍ କରିବା ଲାଗି ଘୋଷ୍ଟ ପ୍ୟାରିଂ ନାମକ ସାଇବର ଅଭିଯାନ ଚାଲିଥିବା ସୂଚନା ଦେଇଛି। ମନ୍ତ୍ରଣାଳୟ କହିଛି, ଏହା ଜରିଆରେ ସାଇବର ଅପରାଧୀମାନେ ହ୍ୱାଟ୍ସଆପ୍ର ଡିଭାଇସ୍ ଲିଙ୍କିଂ ଜରିଆରେ ଆକାଉଣ୍ଟ ହ୍ୟାକ୍ କରିବା ସହ ସମସ୍ତ ତଥ୍ୟ ହାସଲ କରିପାରୁଛନ୍ତି। ଏଥିରେ ଅପରାଧୀମାନେ ପଠାଇଥିବା କୌଣସି ବାର୍ତ୍ତା କିମ୍ବା ଫଟୋକୁ ଖୋଲିବା ମାତ୍ରେ ସମ୍ପୃକ୍ତ ଆକାଉଣ୍ଟ ହ୍ୟାକ୍ ହୋଇଥାଏ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଘୋଷ୍ଟ ପ୍ୟାରିଂ ଜରିଆରେ କୌଣସି ପାସ୍ୱାର୍ଡ ବ୍ୟବହାର ନ କରି ସାଇବର ଅପରାଧୀ ହ୍ୱାଟ୍ସଆପ୍ ଆକାଉଣ୍ଟର ପରିଚାଳନା କ୍ଷମତା ହାସଲ କରିଥାଏ। ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସତର୍କତା ସ୍ୱରୂପ ମୋବାଇଲ୍ ଉପଭୋକ୍ତାମାନଙ୍କୁ କୌଣସି ସନ୍ଦେହଜନକ ଲିଙ୍କ୍ ନ ଖୋଲିବା ଏବଂ କୌଣସି ୱେବ୍ସାଇଟ୍ରେ ନିଜର ମୋବାଇଲ୍ ନମ୍ଘର ନ ଦେବା ଲାଗି ପରାମର୍ଶ ଦିଆଯାଇଛି। ବିଶ୍ୱରେ ସୁସ୍ଥତା, ଶାନ୍ତି ଏବଂ ଉତ୍ତମ ମାନସିକତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ଦ୍ୱିତୀୟ ବିଶ୍ୱ ଧ୍ୟାନ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ବିଶ୍ୱଶାନ୍ତି ଏବଂ ସମନ୍ୱୟ ପାଇଁ ଧ୍ୟାନ। ଗତବର୍ଷ ଜାତିସଂଘ ସାଧାରଣ ସଭାରେ ସର୍ବସମ୍ମତିକ୍ରମେ ଭାରତର ମିଳିତ ପ୍ରୟାସରେ ଡିସେମ୍ବର 21 ବିଶ୍ୱ ଧ୍ୟାନ ଦିବସ ଭାବେ ଘୋଷଣା କରିବାକୁ ସଂକଳ୍ପ ଗୃହୀତ ହୋଇଥିଲା। ଏହି ଅବସରରେ ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଏବଂ ସାମଗ୍ରିକ ସୁସ୍ଥତା ପାଇଁ ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଏକ ଧ୍ୟାନ ଅଧିବେଶନର ନେତୃତ୍ୱ ନେଇଥିଲେ। କାର୍ଯ୍ୟକ୍ରମରେ ଯୁଦ୍ଧକ୍ଷେତ୍ରରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ନୀତିବାଣୀକୁ ମନେ ପକାଇ ଶ୍ରୀ ଶ୍ରୀ ରବିଶଙ୍କର କହିଛନ୍ତି, ଆଜିର ସମାଜ ମଣିଷ ପାଇଁ ଯୁଦ୍ଧକ୍ଷେତ୍ରରୁ କୌଣସି ଗୁଣରେ କମ୍ ନୁହେଁ। ସେ କହିଛନ୍ତି, ୟୁକ୍ରେନ୍ରେ ଯେଉଁ 8,000 ସୈନିକ ଅନ୍ଧକାର ଏବଂ ହତାଶା ମଧ୍ୟରେ ଜୀବନ ବିତାଇଥିଲେ, ସେମାନେ ଧ୍ୟାନର ମାର୍ଗ ଅନୁସରଣ କରି ଶାନ୍ତି ଅନୁଭବ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଭାରତ, ଆଣ୍ଡୋରା, ମେକ୍ସିକୋ, ନେପାଳ ଓ ଶ୍ରୀଲଙ୍କା ଦ୍ୱାରା ଆୟୋଜନ କରାଯାଇଥିଲା। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ ଘୋଷଣା କରିଛନ୍ତି, କୌଣସି ଧର୍ମ କିମ୍ବା ସମ୍ପ୍ରଦାୟ ବିରୋଧରେ ବିଦ୍ୱେଷଭାବ ପୋଷଣ କରୁଥିବା ଭାଷଣକୁ ରୋକିବା ପାଇଁ ନୂତନ ଆଇନ ପ୍ରଣୟନ କରାଯିବ। ଏଥିରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଉତ୍ତେଜନାମୂଳକ କାର୍ଯ୍ୟକୁ ଅନ୍ତର୍ଭୁକ୍ତ କରାଯିବ ବୋଲି ସେ କହିଛନ୍ତି। ଆସନ୍ତା ବଜେଟ୍ ଅଧିବେଶନରେ ଏ ସମ୍ପର୍କିତ ବିଧେୟକ ବିଧାନସଭାରେ ଉପସ୍ଥାପନ କରାଯିବ। ଗତକାଲି ସନ୍ଧ୍ୟାରେ ଖ୍ରୀଷ୍ଟମାସ ଉତ୍ସବରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ରେଡ୍ଡୀ କହିଛନ୍ତି, ଧାର୍ମିକ ବିଦ୍ୱେଷଭାବକୁ ରୋକିବା ପାଇଁ ତାଙ୍କ ସରକାର ଧ୍ୟାନ ଦେଉଛନ୍ତି। ଅନ୍ୟ ଧର୍ମକୁ ଅପମାନିତ କରୁଥିବା ଅପରାଧୀଙ୍କୁ କଠୋର ଦଣ୍ଡ ନିଶ୍ଚିତ କରିବା ପାଇଁ ମଧ୍ୟ ପ୍ରଚଳିତ ଆଇନରେ ସଂଶୋଧନ କରାଯିବ ବୋଲି ସେ କହିଛନ୍ତି। 19 ବର୍ଷରୁ କମ୍ ଏସିସି ପୁରୁଷ ଏସିଆ କପ୍ 2025ର ଆଜି ଫାଇନାଲ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦୁବାଇର ଆଇସିସି ଏକାଡେମୀ ଗ୍ରାଉଣ୍ଡରେ ଭାରତୀୟ ସମୟ ସକାଳ 10:30ରେ ମ୍ୟାଚ୍ ଖେଳାଯିବ। ଆୟୁଷ ମହାତ୍ରେଙ୍କ ନେତୃତ୍ୱରେ ଭାରତୀୟ ଦଳ ବିଜୟ ହାସଲ ଲାଗି ଉଦ୍ୟମ କରିବ। ପୂର୍ବରୁ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା। ସେମିଫାଇନାଲ୍ରେ ଭାରତ ଶ୍ରୀଲଙ୍କାକୁ 8 ୱିକେଟ୍ରେ ପରାସ୍ତ କରି ଫାଇନାଲ୍କୁ ଉନ୍ନୀତ ହୋଇଥିବା ବେଳେ ପାକିସ୍ତାନ ବାଂଲାଦେଶକୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଥିଲା। ବ୍ୟାଡ୍ମିଣ୍ଟନ୍ରେ ଭାରତୀୟ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡୀ ଏବଂ ଚିରାଗ ସେଟ୍ଟି BWF ୱାର୍ଲ୍ଡ ଟୁର୍ ଫାଇନାଲ୍ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗତ ସନ୍ଧ୍ୟାରେ ଚୀନ୍ର ହାଙ୍ଗଝୋଠାରେ ଅନୁଷ୍ଠିତ ସେମିଫାଇନାଲ୍ରେ ଭାରତ 10-21, 21-17 ଓ 21-13 ସେଟ୍ରେ ଚୀନ୍ ଯୋଡ଼ିଙ୍କୁ ପରାସ୍ତ କରିଥିଲା। ମହିଳା କ୍ରିକେଟ୍ରେ 5 ମ୍ୟାଚ୍ ବିଶିଷ୍ଟ ଅନ୍ତର୍ଜାତୀୟ T20 ସିରିଜ୍ର ଆଜି ପ୍ରଥମ ମ୍ୟାଚ୍ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ। ବିଶାଖାପଟ୍ଟନମର ଡକ୍ଟର ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଭାରତୀୟ ସମୟ ସନ୍ଧ୍ୟା 7:00 ମ୍ୟାଚ୍ ଆରମ୍ଭ ହେବ। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତ ଶ୍ରୀଲଙ୍କା ବିପକ୍ଷରେ 5ଟି T20 ମ୍ୟାଚ୍ ଖେଳିବ। ଆସାମର ନାମରୂପରେ 12,000 କୋଟି ଟଙ୍କାର ଆମୋନିଆ ୟୁରିଆ ସାର ପ୍ରକଳ୍ପର ଆଜି ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଗୁଣବତ୍ତା ସମ୍ପନ୍ନ ପ୍ରଶାସନ ଓ ପ୍ରତିଷ୍ଠାନ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବେ, କହିଲେ ଉପରାଷ୍ଟ୍ରପତି। ବିକଶିତ ଭାରତ ଜି ରାମ ଜି ବିଲ୍ କୃଷି ଓ କୃଷକଙ୍କ ସମେତ ଗ୍ରାମୀଣ ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି କେନ୍ଦ୍ର କୃଷିମନ୍ତ୍ରୀଙ୍କ ଦୃଢ଼ୋକ୍ତି। ବିଶ୍ୱରେ ସୁସ୍ଥତା ଶାନ୍ତି ଓ ଉତ୍ତମ ମାନସିକତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଦ୍ୱିତୀୟ ବିଶ୍ୱ ଧ୍ୟାନ ଦିବସ ଏବଂ 19 ବର୍ଷରୁ କମ୍ ପୁରୁଷ ଏସିଆ କପ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ସମ୍ବାଦ ଶେଷ ହେଲା।